आकाशवाणी ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ପଶ୍ଚିମ ଏସିଆ ପରିସ୍ଥିତି ନେଇ ଫ୍ରାନ୍ସ, ଓମାନ ଓ ମାଲେସିଆର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ନେଇ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି। କୃତ୍ରିମ ବୁଦ୍ଧିମତା, ରୋବୋଟିକ୍ସ ଏବଂ ଅନ୍ୟାନ୍ୟ ଉନ୍ନତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏମ୍ଏସ୍ଏମ୍ଇ ସକ୍ରିୟ ଭାବେ କାର୍ଯ୍ୟ କରୁଛି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷରେ 200 ଖଣିଜ ବ୍ଲକ ନିଲାମ ସହିତ ଭାରତ ହାସଲ କରିଛି ଉଲ୍ଲେଖନୀୟ ସଫଳତା। ଏବଂ ଓର୍ଲିନ୍ସ ମାଷ୍ଟର୍ସ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ପୁରୁଷ ଯୋଡ଼ି। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓମାନର ସୁଲତାନ ହାଇଥମ୍ ବିନ୍ ତାରିକ୍ଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଏବଂ ଓମାନ ଆଞ୍ଚଳିକ କ୍ଷେତ୍ରରେ ଉତ୍ତେଜନା ହ୍ରାସ, ଶାନ୍ତି ପ୍ରତିଷ୍ଠା ଏବଂ ସ୍ଥିରତାର ପୁନଃସ୍ଥାପନ ପାଇଁ ଆଲୋଚନା ଏବଂ କୂଟନୀତିକୁ ପ୍ରାଥମିକତା ଦେବା ଉପରେ ଉଭୟ ନେତା ସହମତି ପ୍ରକାଶ କରିଛନ୍ତି। ଶ୍ରୀ ମୋଦି ଓମାନର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ଉଲ୍ଲଙ୍ଘନ ଉପରେ ତୀବ୍ର ନିନ୍ଦା କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଭାରତୀୟ ନାଗରିକଙ୍କ ସମେତ ହଜାର ହଜାର ପ୍ରବାସୀଙ୍କ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତ୍ତନକୁ ସହଜ ଓ ସୁଗମ କରିବାରେ ଓମାନର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦି ତାଙ୍କର ମାଲେସିଆ ପ୍ରତିପକ୍ଷ ଅନୱାର ଇବ୍ରାହିମ୍ଙ୍କ ସହିତ ମଧ୍ୟ ଆଲୋଚନା କରିଥିବାବେଳେ ଆଗାମୀ ହରିରାୟ ଐଦେଲ ଫିତ୍ରି ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଆଲୋଚନା ସମୟରେ ଉଭୟ ନେତା ପଶ୍ଚିମ ଏସିଆର ଉଦ୍ବେଗଜନକ ପରିସ୍ଥିତି ଉପରେ ମତ ବିନିମୟ କରିଛନ୍ତି। ଉତ୍ତେଜନା ହ୍ରାସ, ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ କାର୍ଯ୍ୟ କରିବା ଦିଗରେ ଉଭୟ ନେତା ପ୍ରତିଶ୍ରତିବଦ୍ଧତା ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ତେବେ ଉତ୍ତେଜନା ହ୍ରାସର ଜରୁରୀ ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଉଭୟ ନେତା ଏହି ଅଞ୍ଚଳ ଏବଂ ବାହାରେ ଶାନ୍ତି ଓ ସ୍ଥିରତାକୁ ବଜାୟ ରଖିବା ସହ ସମନ୍ୱୟ ରକ୍ଷା କରିବାକୁ ଆଶା ପୋଷଣ କରିଛନ୍ତି। ଉପସାଗରୀୟ ଅଞ୍ଚଳଗୁଡ଼ିକ ଶକ୍ତି ପ୍ରତିଷ୍ଠାନ ଉପରେ ହେଉଥିବା ଆକ୍ରମଣ ନେଇ ଭାରତ ଚିନ୍ତା ପ୍ରକଟ କରିଛି। ଅନିଶ୍ଚିତତା ମଧ୍ୟରେ ରହିଥିବା ବିଶ୍ୱ ଶକ୍ତି କ୍ଷେତ୍ରରେ ଏହା ଅଧିକ ଅସ୍ଥିରତା ସୃଷ୍ଟି କରିବ ବୋଲି ବୈଦେଶିକ ବ୍ୟାପାର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଜୟସ୍ୱାଲ ଏଭଳି ଆକ୍ରମଣକୁ ଯଥାଶୀଘ୍ର ବନ୍ଦ କରିବାକୁ ଦାବି କରିଛନ୍ତି। ଶକ୍ତି ଯୋଗାଣ ସାମ୍ପ୍ରତିକ ପରିସ୍ଥିତିରେ ଏକ ପ୍ରମୁଖ ଚିନ୍ତାର ପ୍ରସଙ୍ଗ ହୋଇଥିବାବେଳେ ଜାହାଜ ଚଳାଚଳ ମାର୍ଗଗୁଡ଼ିକ ମଧ୍ୟ ପ୍ରଭାବିତ ହେଉଛି ବୋଲି ସେ କହିଛନ୍ତି। ଶକ୍ତି କ୍ଷେତ୍ରରେ ନିରନ୍ତରତା ବଜାୟ ରଖିବାକୁ ସରକାର ପ୍ରୟାସ କରୁଛନ୍ତି ଏବଂ ଘରୋଇ ଉପଭୋକ୍ତାଙ୍କୁ ପ୍ରାଥମିକତା ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି। ପଶ୍ଚିମ ଏସିଆ ଅସ୍ଥିରତା ଉପରେ ଭାରତ ବିଶ୍ୱ ନେତୃବୃନ୍ଦଙ୍କ ସହ ଯୋଗାଯୋଗରେ ରହିଛି। ଏହି ପ୍ରସଙ୍ଗରେ ଭାରତ ସର୍ବଦା ନିଜର ସ୍ୱଷ୍ଟ ଆଭିମୁଖ୍ୟ ପ୍ରକାଶ କରିଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ବାଂଲାଦେଶ, ଶ୍ରୀଲଙ୍କା ଏବଂ ମାଳଦ୍ୱୀପ ସମେତ ପଡ଼ୋଶୀ ଦେଶଗୁଡ଼ିକ ଶକ୍ତି ସହାୟତା ପାଇଁ ଭାରତକୁ ଅନୁରୋଧ କରିଛନ୍ତି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଆଫଗାନିସ୍ତାନରେ ପାକିସ୍ତାନ ବିମାନ ଆକ୍ରମଣ ଉପରେ ଆଲୋକପାତ କରି ଶ୍ରୀ ଜୟସ୍ୱାଲ କହିଛନ୍ତି, ନାଗରିକ ଭିତ୍ତିଭୂମିକୁ ଲକ୍ଷ୍ୟ କରି ହୋଇଥିବା ଆକ୍ରମଣକୁ ଭାରତ ତୀବ୍ର ନିନ୍ଦା କରିଛି। ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ନେଇ ବିଜେପି ପକ୍ଷରୁ ଆଜି 111 ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ ପାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ନିଶିତ ପରମାଣିକ ମାଠଭଙ୍ଗା ବିଧାନସଭା ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ପୂର୍ବତନ ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲିଙ୍କୁ ମଧ୍ୟ ସୋନାରପୁର ଦକ୍ଷିଣ ଆସନରୁ ପ୍ରାର୍ଥୀ କରାଯାଇଛି। ସେହିପରି କାଲିମପୁଙ୍ଗ ବିଧାନସଭା ଆସନ ପାଇଁ ପୂର୍ବତନ ହକି ଖେଳାଳି ଭରତ ଛେତ୍ରୀଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଦାର୍ଜିଲିଂ ବିଧାନସଭା ଆସନରୁ ନୋମାନ ରାଇଙ୍କୁ ପ୍ରାର୍ଥୀ କରାଯାଇଛି। 294 ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ପାଇଁ ବିଜେପି ପକ୍ଷରୁ ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ 255 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଆସନ୍ତା ମାସ 23 ଓ 29 ତାରିଖ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବା ସହ ମେ ମାସ 4 ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ମୁଁ ଇନ୍ଦୁ କହୁଛି, ଆଜିର ପରିସ୍ଥିତିରେ ସଶସ୍ତ୍ର ସଂଘର୍ଷ ଚଳାଇବାକୁ ହେବ ନାହିଁ। ଗଣତାନ୍ତ୍ରିକ ରାସ୍ତାରେ ଆନ୍ଦୋଳନ କରିବା ପାଇଁ ଅନ୍ୟ ସାଥୀମାନଙ୍କ ସହ ମୁଁ ସରେଣ୍ଡର କରିଛି। ତୁମମାନଙ୍କ ସରେଣ୍ଡର ପାଇଁ ପୂର୍ବ ବ୍ୟୁରୋ ସଚିବ ନିଖିଲ ଅନେକବାର ଅପିଲ୍ କରିବା ପରେ ବି ତୁମେମାନେ ନ କରିବାରୁ ଆଉ ଥରେ ମୁଁ ରାଜ୍ୟ କମିଟି ତରଫରୁ କମ୍ରେଡ୍ ଶୁକ୍ରୁ ସିଲା ଚନ୍ଦ୍ରାଲକୁ ବିଶେଷ ଅନୁରୋଧ କରୁଛି, ଆଉ ଲେଟ୍ ନ କରି ମାର୍ଚ୍ଚ 31 ସୁଦ୍ଧା ସରେଣ୍ଡର କରନ୍ତୁ। ବିକାଶ ଦାଦା ସହ ଆମ ସମସ୍ତଙ୍କର ଏଇ ମତ, ନଚେତ୍ ଏ ଡେଟ୍ ପରେ ସରକାର ସରେଣ୍ଡରକୁ ଆଉ ଗ୍ରହଣ କରିବ ନାହିଁ। କମ୍ରେଡ୍ ଦେବଜୀ ସଂଗ୍ରାମ ଦାଦା ସରେଣ୍ଡର କରିବା ପରେ ସିଆର୍ବିର ପ୍ରାୟ ସବୁ CCM ଶେଷ ହୋଇଗଲେଣି। ବିକାଶ ଦାଦା ସହ BBMର ସବୁ ସାଥୀମାନେ ସରେଣ୍ଡର କରିବା ପରେ ଓଡ଼ିଶାର ନେତୃତ୍ୱ ଓ ସବୁ ଡିଭିଜନ ଖାଲି ହୋଇଗଲାଣି, କେବଳ ତୁମେମାନେ ବାକି ଅଛ। ପରିସ୍ଥିତି ପ୍ରକାର ଚିନ୍ତା ନକରି ଆଦର୍ଶଗତ ଭାବେ ଜିଦି ଧରି ଲଢ଼ିଲେ ନୁକସାନ ହେବ, ସିନା ଫାଇଦା କିଛି ହେବନି। ତେଣୁ ତୁମମାନଙ୍କୁ ମୋର ବିଶେଷ ଅନୁରୋଧ, ତୁମେମାନେ ଶୀଘ୍ର ଆସି ସରେଣ୍ଡର କଲେ ଆମେମାନେ ମିଶି ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା। ସରେଣ୍ଡର ପାଇଁ ଓଡ଼ିଶା ପୋଲିସ ସବୁ ପ୍ରକାର ସହଯୋଗ କରିବ। ମୋର ଏହି ମୋବାଇଲ ନମ୍ବର 9437643839ରେ ଫୋନ କରନ୍ତୁ, ମୁଁ ଆସି ତୁମମାନଙ୍କୁ ନେଇଯିବି, ନଚେତ୍ କୌଣସି ସାମ୍ବାଦିକ ସହାୟତାରେ ଆସି ସରେଣ୍ଡର କରନ୍ତୁ। ତୁମମାନଙ୍କର ଅପେକ୍ଷାରେ ଇନ୍ଦୁ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଆଗାମୀ କିଛି ବର୍ଷ ମଧ୍ୟରେ ଦେଶକୁ ସ୍ୱଦେଶୀ ଡ୍ରୋନ୍ ଉତ୍ପାଦନର ଏକ ବିଶ୍ୱ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା ଦିଗରେ ମିଶନ ମୋଡ୍ରେ କାର୍ଯ୍ୟ କରିବାକୁ ପଡ଼ିବ। ନୂଆଦିଲ୍ଲୀରେ ଜାତୀୟ ପ୍ରତିରକ୍ଷା ଶିଳ୍ପ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ସିଂ କହିଛନ୍ତି ରଣନୈତିକ ସ୍ୱାୟତ୍ତତା ସୁନିଶ୍ଚିତ କରିବା, ପ୍ରତିରକ୍ଷା ପ୍ରସ୍ତୁତିକୁ ବୃଦ୍ଧି କରିବା ସହ ଭୂ ରାଜନୈତିକ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ଡ୍ରୋନ୍ ଉତ୍ପାଦନ ଇକୋସିଷ୍ଟମ ନିର୍ମାଣ କରିବାର ଆବଶ୍ୟକତା ରହିଛି। ଶ୍ରୀ ସିଂ କହିଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ MSMEଗୁଡ଼ିକ ଦେଶର ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ଉଭା ହୋଇଛନ୍ତି। ସେ କହିଛନ୍ତି ଅନେକଗୁଡ଼ିଏ MSME ସକ୍ରିୟ ଭାବରେ କୃତ୍ରିମ ବୁଦ୍ଧିମତା, ରୋବୋଟିକ୍ସ ଏବଂ ଅନ୍ୟାନ୍ୟ ଉନ୍ନତ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଏକ ଦୃଢ଼ ଏବଂ ଅନ୍ତର୍ଭୁକ୍ତ ପ୍ରତିରକ୍ଷା ଶିଳ୍ପ ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଶ୍ରୀ ସିଂ ଦୋହରାଇଛନ୍ତି। ସେ କହିଛନ୍ତି MSME ଇକୋସିଷ୍ଟମ, ଷ୍ଟାର୍ଟଅପ୍ ଏବଂ ଯୁବ ଉଦ୍ଭାବକମାନଙ୍କୁ ଦେଶର ପ୍ରତିରକ୍ଷା କ୍ଷମତାର ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ସକ୍ଷମ କରିବ। ଉଦ୍ଘାଟନୀ ଅଧିବେଶନରେ ଶ୍ରୀ ସିଂ ଆଇଡେକ୍ସ ଫ୍ରେମ୍ୱାର୍କ ଅଧୀନରେ ପ୍ରତିରକ୍ଷା ଭାରତ ଷ୍ଟାର୍ଟଅପ୍ ଆହ୍ୱାନର ଚତୁର୍ଦ୍ଦଶ ସଂସ୍କରଣ ଏବଂ ଅଦିତି ଚ୍ୟାଲେଞ୍ଜର ଚତୁର୍ଥ ସଂସ୍କରଣର ଶୁଭାରମ୍ଭ କରିଥିଲେ। ସେହିପରି MSMEଗୁଡ଼ିକୁ ସୁଦୃଢ଼ କରିବାରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରି ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଚଳିତ ବର୍ଷ କେନ୍ଦ୍ର ବଜେଟ୍ରେ MSMEଗୁଡ଼ିକୁ ସମାନତା ପ୍ରଦର୍ଶନ ସହ ବୃତ୍ତିଗତ ସହାୟତା ପ୍ରଦାନ କରିବା ପାଇଁ ତ୍ରିସ୍ତରୀୟ ପଦ୍ଧତି ପ୍ରଚଳନ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ 200 ଖଣିଜ ବ୍ଲକର ନିଲାମ ସହିତ ଭାରତ ଖଣିଜ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କୋଇଲା ମନ୍ତ୍ରଣାଳୟ କହିଛି ଗୋଟିଏ ବର୍ଷ ମଧ୍ୟରେ ଏହା ହେଉଛି ସର୍ବାଧିକ ଖଣିଜ ବ୍ଲକ ନିଲାମୀ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଦୃଢ଼ ସହଯୋଗ ଏବଂ ଦେଶର ନିଲାମ ଆଧାରିତ ଖଣିଜ ଆବଣ୍ଟନ ବ୍ୟବସ୍ଥାର ସ୍ୱଚ୍ଛ ପରିଚାଳନାକୁ ଏହା ପ୍ରତିପାଦନ କରୁଛି। ନିଲାମ ହେଉଥିବା 200 ବ୍ଲକ ମଧ୍ୟରୁ 123 ଖଣି ଲିଜ୍ ଏବଂ 77 କମ୍ପୋଜିଟ୍ ଲାଇସେନ୍ସ ବ୍ଲକ ଅନ୍ତର୍ଭୁକ୍ତ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସହ 6 ରାଜ୍ୟର ଉପନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ 85 ଅଧିକ ବୟସ୍କ ଭୋଟର ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ପୋଷ୍ଟାଲ ବାଲାଟ ଭୋଟିଂ ସୁବିଧା ପ୍ରଦାନ ପାଇଁ ଅନୁମତି ଦେଇଛନ୍ତି। ଯୋଗ୍ୟ ଭୋଟରମାନେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର 5 ମଧ୍ୟରେ 12D ଫର୍ମ ମାଧ୍ୟମରେ ସେମାନଙ୍କର ବୁସ୍ତରୀୟ ଅଧିକାରୀଙ୍କ ସହାୟତାରେ ଆବେଦନ କରିପାରିବେ ବୋଲି କୁହାଯାଇଛି। ଭୋଟ୍ ସଂଗ୍ରହ ପାଇଁ ଭୋଟ୍ ସଂଗ୍ରହ ଦଳଗୁଡ଼ିକ ଭୋଟରଙ୍କ ବାସଭବନକୁ ପରିଦର୍ଶନ କରିବେ। ଏହି ପ୍ରକ୍ରିୟାରେ ପ୍ରାର୍ଥୀମାନଙ୍କ ସୁବିଧା ଏବଂ ଗୋପନୀୟତାକୁ ସୁରକ୍ଷିତ ରଖାଯିବ। ସ୍ୱାସ୍ଥ୍ୟ, ଅଗ୍ନିଶମ ସେବା, ବିଦ୍ୟୁତ୍, ପରିବହନ ଏବଂ ବିମାନ ଭଳି ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଥିବା ଭୋଟରମାନଙ୍କୁ ନିଯୁକ୍ତ ନୋଡାଲ ଅଧିକାରୀଙ୍କ ମାଧ୍ୟମରେ ପୋଷ୍ଟାଲ ବାଲଟର ସୁବିଧା ଯୋଗାଇ ଦେବାକୁ କମିଶନ ଅନୁମତି ଦେଇଛନ୍ତି। ସେହିପରି ଭୋଟ୍ ଗ୍ରହଣ ଦିନ ଏହାର ପ୍ରସାରଣ ପାଇଁ ଅଧିକାରପ୍ରାପ୍ତ ଗଣମାଧ୍ୟମ କର୍ମଚାରୀଙ୍କୁ ମଧ୍ୟ ଏହି ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି। ଓର୍ଲିନ୍ସ ମାଷ୍ଟର ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତର ପୁରୁଷ ଯୋଡ଼ି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଫ୍ରାନ୍ସର ପାଲାଇସ୍ ଡେ ସ୍ପୋର୍ଟସ୍ଠାରେ ଖେଳାଯାଉଥିବା ମ୍ୟାଚ୍ରେ ଭାରତର ଅର୍ଜୁନ ମାଦାଥିଲ୍ ରାମଚନ୍ଦ୍ରନ୍ ଓ ହରିହରନ୍ ଅମସକରୁଆନ୍ଙ୍କ ଯୋଡ଼ି ସ୍କଟ୍ଲ୍ୟାଣ୍ଡର ଆଲେକ୍ଜାଣ୍ଡା ଡୋନ୍ ଓ ଆଦାମ ଫ୍ରିଙ୍ଗ୍ଲେଙ୍କ ଯୋଡ଼ିକୁ 26-26 ଓ 21-14 ସେଟ୍ରେ ପରାସ୍ତ କରିଛନ୍ତି। ଏକକ ପୁରୁଷ ବର୍ଗରେ ଆଜି ଭାରତର ଆୟୁଷ ସେଟି ଏବଂ ଜାପାନର ୟୁଦାଇ ଓକିମୋଟୋଙ୍କ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମହିଳା ଏକକ ବର୍ଗରେ ଭାରତର ଅନମୋଲ ଖର୍ବ ଏବଂ ତନ୍ଭି ଶର୍ମାଙ୍କ ମଧ୍ୟରେ ଆଜି ସନ୍ଧ୍ୟାରେ ମୁକାବିଲା ହେବ। ଅନ୍ୟ ଏକ ମ୍ୟାଚ୍ରେ ମାଳବିକା ବଂଶୋଦ ମାଲେସିଆର ୱୋଙ୍ଗ୍ ଲିଙ୍ଗ୍ ଚିଙ୍ଗ୍ ପରସ୍କରକୁ ଭେଟିବେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଶ୍ଚିମ ଏସିଆ ପରିସ୍ଥିତି ନେଇ ଫ୍ରାନ୍ସ, ଓମାନ ଓ ମାଲେସିଆର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ନେଇ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି ଏବଂ ଓର୍ଲିନ୍ସ ମାଷ୍ଟର୍ସ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ପୁରୁଷ ଯୋଡ଼ି। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।